ବିଶ୍ୱରେ ବହୁତ କାମ ଅଛି।
There are many jobs in the world.
କିଛି ଲୋକ ଡାକ୍ତର ଭାବରେ କାମ କରନ୍ତି।
Some people work as doctors.
ସେମାନେ ଅସୁସ୍ଥ ଲୋକମାନଙ୍କୁ ସହାୟତା କରନ୍ତି।
They help sick people.
କିଛି ଲୋକ ଶିକ୍ଷକ।
Some people are teachers.
ସେମାନେ ଶିଶୁମାନଙ୍କୁ ଶିକ୍ଷା ଦେଇଥାନ୍ତି।
They teach children.
କିଛି ଲୋକ ଇଞ୍ଜିନିୟରମାନେ।
Some people are engineers.
ସେମାନେ ଜିନିଷଗୁଡ଼ିକୁ ଗଢ଼ନ୍ତି।
They build things.
କିଛି ଲୋକ ରନ୍ଧକ।
Some people are cooks.
ସେମାନେ ଖାଦ୍ୟ ବନାନ୍ତି।
They make food.
କିଛି ଲୋକ କଳାକାର।
Some people are artists.
ସେମାନେ ଶ୍ରେଷ୍ଠ କଳା ପ୍ରଣାଳୀ ସୃଷ୍ଟି କରନ୍ତି।
They create beautiful things.
ବହୁ କାମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ।
Many jobs are important.
ସେମାନେ ସମସ୍ୟାକୁ ସାହାଯ୍ୟ କରନ୍ତି।
They help the community.
ଆମେ ସମସ୍ତ ପ୍ରକାରର କାମକୁ ଆବଶ୍ୟକ।
We need all kinds of jobs.
ଜନ୍ସନ ପରିବାର ଇଟାଲୀକୁ ଏକ ଭ୍ରମଣ ବିକଳ୍ପନା କରିଛି।
The Johnson family planned a trip to Italy.
ସେମାନେ ନିଜର ବିରତି ବିଷୟରେ ବହୁତ ଉତ୍ସାହିତ ଥିଲେ।
They were very excited about their vacation.
ସେମାନେ ସେମାନଙ୍କର ବ୍ୟାଗ ଅନେକ ବସ୍ତ୍ର ସହିତ ପ୍ୟାକ୍ କରିଥିଲେ।
They packed their bags with many clothes.
ପ୍ରଥମ ଦିନ ସେମାନେ ବିମାନବନ୍ଦରକୁ ପହଞ୍ଚିଲେ।
On the first day, they arrived at the airport.
ଉଡ଼ାଣ ମସ୍ତ ଥିଲା ଏବଂ ଖାଦ୍ୟ ସୁସ୍ୱାଦୁ ଥିଲା।
The flight was smooth and the food was delicious.
ଇଟାଲୀରେ ସେମାନେ ଶ୍ରେଷ୍ଠ ନିର୍ମାଣ ଓ ପ୍ରସିଦ୍ଧ କଳା କେତେ ଦେଖିଥିଲେ।
In Italy, they saw beautiful buildings and famous art.
ସେମାନେ ପିଜ୍ଜା ଓ ପାସ୍ତାକୁ ପସନ୍ଦ କରିଥିଲେ।
They also enjoyed pizza and pasta.
ସେମାନେ ବହୁତ ଆସନୀୟ ସ୍ଥାନଗୁଡ଼ିକୁ ଦେଖିଲେ।
They visited many interesting places.
ଆହାର ଯାତ୍ରା ଶେଷରେ ସେମାନେ ଖୁସି ଥିଲେ।
At the end of their trip, they were happy.
ଯାତ୍ରା ଆଶ୍ଚର୍ଯ୍ୟକର ଥିଲା ଏବଂ ଖୁସିର ଭରିଥିଲା।
The trip was amazing and full of joy.
ଗୋଟିଏ ବେଳେ ମାର୍କୋ ନାମକ ଏକ ପ୍ରତିଭାଶାଳୀ ରଧୁଣୀ ଥିଲେ।
Once upon a time, there was a talented chef named Marco.
ସେ ତାଙ୍କର ଗ୍ରାହକମାନେ ପାଇଁ ରସଦାର ଡିଶ୍ ତିଆରି କରିବାକୁ ପ୍ରେମ କରିଥିଲେ।
He loved to create delicious dishes for his customers.
ଏକଦିନ ସେ ତାଙ୍କର ପସନ୍ଦ ରେସିପି ଅଂଶଦାନ କରିବାକୁ ଚାହୁଁଥିଲା।
One day, he wanted to share his favorite recipe.
ସେ ସାମଗ୍ରୀ ବନ୍ଧନ ଦେଲେ ଏବଂ ଖାଇବାକୁ ଆରମ୍ଭ କରିବାକୁ ଚାଲିଥିଲେ।
He prepared the ingredients and started cooking.
ସେ ତାଜା ପେରୁଆ, ବରୁସା ଏବଂ ଉର୍ଦ୍ଧେକ ଉପଯୋଗ କରିଛନ୍ତି।
He used fresh tomatoes, garlic, and herbs.
ସେ ରନ୍ଧୁ କରୁଥିବା ବେଳେ ଗନ୍ଧ ରୋଷେଇଘରକୁ ପୂରଣ କଲା।
As he cooked, the smell filled the kitchen.
ତାଙ୍କର ଗ୍ରାହକମାନେ ଖାଦ୍ୟଟି ପରୀକ୍ଷା କରିବାକୁ ଉତ୍ସାହିତ ଥିଲେ।
His customers were excited to taste the dish.
ସେହିପରେ ସେମାନେ ଏହାର ଗୁରୁତ୍ୱକୁ ଦେଖିଲେ, ସେମାନେ ଅଧିକ ଚାହାଲେ।
After they tasted it, they wanted more.
ସେ ଦିନରେ ମାର୍କୋ ବହୁତ ପ୍ରସିଦ୍ଧ ହେଲା।
That day, Marco became very popular.
ଲୋକମାନେ ସେଙ୍କର ଅଦ୍ଭୁତ ଖାବାର ବିଷୟରେ କଥା ହେଲେ।
People talked about his amazing food.
ମାର୍କୋ ତାଙ୍କର କାମ ଓ ନିଶ୍ଚୟ ପ୍ରତି ଗର୍ବିତ ଅନୁଭବ କରିଥିଲେ।
Marco felt proud of his work and dedication.
ଏକ ସୁନ୍ଦର ବଡ଼ ଗାଁରେ ତାହାରେ ନାମିତ ଗଣକାର କ୍ଲାରା ବସିଛି।
In a quaint little town, there lived an artist named Clara.
ସେ ତାଙ୍କର କଳାନ୍ବିତ ଚିତ୍ରଙ୍ଗ ନିମିତ୍ତରେ ପରିଚିତ ଥିଲେ, ଯେଉଁଥିରେ ପ୍ରକୃତିକୁ ପ୍ରତିବିମ୍ବିତ କରାଯାଇଥିଲା।
She was known for her vibrant paintings that depicted nature.
Clara ବିଶ୍ୱାସ କରୁଥିଲେ ଯେ କଳା ଶକ୍ତିଶାଳୀ ଭାବନାଗୁଡ଼ିକୁ ସ୍ଥାପନ କରିବା।
Clara believed that art should evoke strong emotions.
ତାଙ୍କର ସର୍ବଶେଷ ନିର୍ଦ୍ଦେଶନା ନିକଟସ୍ଥ ନଗରଗୁଡ଼ିକରୁ କ୍ଷେତ୍ରଗୁଡ଼ିକର ଅନେକ ଦର୍ଶକଙ୍କୁ ଆକର୍ଷିତ କରିଛି।
Her latest exhibition attracted many visitors from nearby cities.
ସେମାନେ ତାଙ୍କର ବିଶିଷ୍ଟ ପଦ୍ଧତି ଓ ସୃଜନାତ୍ମକ ଚିନ୍ତନରେ ଆଶ୍ଚର୍ଯ୍ୟିତ ହେଲେ।
They marveled at her unique technique and creative approach.
କ୍ଲାରା ସାଧାରଣତଃ ତାଙ୍କର ଦୈନନ୍ଦିନ ଅନୁଭବରେ ପ୍ରେରଣା ପାଇଥିଲେ।
Clara often found inspiration in her everyday experiences.
ସେ ଯେଉଁ ରଙ୍ଗକୁ ବ୍ୟବହାର କଲେ ସେଗୁଡ଼ିକ ଧ୍ରୁବ ଓ ଆକର୍ଷଣୀୟ ଥିଲେ।
The colors she used were bold and captivating.
ତାଙ୍କର କଳା ତାଙ୍କର ଆନ୍ତରିକ ପ୍ରପଞ୍ଚର ପ୍ରତିବିମ୍ବ ଥିଲା।
Her art was a reflection of her inner world.
Clara tankoro koladra asa o premoro sondesoguriku pereichanti.
Through her art, Clara conveyed messages of hope and love.
Clararo korapai agroha se bohu sankhyakonku nirdesabori dela.
Clara's passion for art inspired many in her community.
Se nijo gyana seya sthaniya skulare kola class adhyana karuchi.
She taught art classes at the local school, sharing her wisdom.
Tankoro margodarshan dara aneko jubokolakara phaliso hele ebong semane tankoro kantho paile.
Through her guidance, many young artists flourished and found their voices.
Clararo kahani chalichi nutana srujako mane upare prabhav pokaichi.
Clara's story continues to resonate, influencing new generations of creators.
ଗ୍ରୀଷ୍ମ ଶେଷକୁ ନିକଟ ହେବା ସମୟରେ ବାସ୍କେଟବଲ ଦର୍ଶକମାନେ ଋତୁର ଖୋଲା ପ୍ରଥମ ଦିନର ପ୍ରତି ଆଙ୍କୁଣ କରୁଛନ୍ତି।
As the summer draws to a close, basketball fans are eagerly anticipating the season opener.
ଆଗେ ଦୁଇଟି ଟିମ୍କୁ ନେଇ ଘୋଷଣା କରିବାକୁ ବେଶୀ କେଶି ଏହା ଅନ୍ୟ କିଛି ତୁଳନାରେ ବେଶୀ ଗଭୀର ହେବ।
This year, the rivalry between the two leading teams promises to be more intense than ever.
ଦୁଇପକ୍ଷର ଫ୍ୟାନମାନେ ଏକ ଆନନ୍ଦମୟ ମ୍ୟାଚ୍ ପାଇଁ ସଜାଗ ହେଉଛନ୍ତି।
ଫ୍ୟାନ୍ସ ଫ୍ରମ୍ ବୋଥ୍ ସାଇଡ୍ସ ଆର୍ ଗିଅରିଂ ଅପ୍ ଫର୍ ହ୍ୱାଟ୍ କୁଡ୍ ବି ଏ ଥ୍ରିଲିଂ ମ୍ୟାଚ୍।
ଜୁରି ଟିମ୍ ଅସାଧାରଣ କୌଶଳ ପ୍ରଦର୍ଶିତ କରିଛି, ଖେଳଟି ଅନିଶ୍ଚିତ ଓ ଉତ୍ସାହଜନକ କରୁଛି।
ବୋଥ୍ ଟିମ୍ସ ହାଭ୍ ଶୋନ୍ ଏକ୍ସେପ୍ସନାଲ୍ ସ୍କିଲ୍ସ ମେକିଂ ଦ ଗେମ୍ ଅନ୍‌ପ୍ରେଡିକ୍ଟେବଲ୍ ଆଣ୍ଡ୍ ଏକ୍ସାଇଟିଂ।
ଗୃହ ଦଳ ନିମନ୍ତେ କି କ୍ରୀଡ଼ାଳୁ ଅନୁମାନ ପ୍ରେରଣାକୁ କୋର୍ତ୍ତ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ତିଆରି କରିବ।
The key player for the home team is expected to make a significant impact on the court.
ତଥାପି ଘାତଗୁଡ଼ିକ ଫଳରେ ଏକ ଭୂମିକା ନେଇପାରେ ଅନିଶ୍ଚିତତାର ଏକ ଉପାଦାନ ଯୋଗ କରିବା।
However, injuries could play a role in the outcome, adding an element of unpredictability.
ପରେ ଦର୍ଶକମାନେ ଦେଖିବାକୁ ସହରିବା ବ୍ୟାପାରକୁ ଗୋଟିଏ ନଖ ଛଣିଥିବା ଅନୁଭୂତି ଆଶା କରନ୍ତି।
Ultimately, spectators can expect a nail-biting encounter filled with excitement and passion.
ଇଷ୍ଟର ହେଉଛି ଆନନ୍ଦମୟ ଉଜ୍ଜ୍ୱଳ ଅନ୍ତି ପାଇଁ ଏକ ସମୟ, ବସନ୍ତର ପ୍ରବେଶକୁ ମାର୍କ କରୁଛି।
Easter is a time of joyful celebrations, marking the arrival of spring.
ପରମ୍ପରାଗତ ଭାବେ ଶିଶୁମାନେ ଗୋଡ଼ାକୁ ଚଟକା ରଙ୍ଗ ଓ ଜଟିଳ ଅଙ୍କନ ସହିତ ସଜାଇଥାନ୍ତି।
Traditionally, children decorate eggs with vibrant colors and intricate designs.
କିନ୍ତୁ ଯେବେ ସ୍ୱାଦ ପରିବର୍ତ୍ତିତ ହୁଏ, ସେଉଁଥିରେ ଏହି ପ୍ରିୟ ଅବସରଟିକୁ ଉଜାଡ଼ିବାର ଧାରଣାଗୁଡ଼ିକ ବଦଳା ଯାଉଛି।
However, as tastes evolve, so do the methods of celebrating this cherished occasion.
ଏକ ନବୀନ ବିକଳ୍ପରେ ଫଳ ଓ ଶାକ ପାଇଁ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଏ।
One innovative alternative involves using natural dyes from fruits and vegetables.
ବିଟ୍ ଏକ ଧନୀ ଗୋଲାପୀ ରଙ୍ଗ ଉତ୍ପାଦନ କରିପାରିବ ଯେତେବେଳେ ପାଲକ ଏକ ସ୍ପିଷ୍ଟ ବିରୁଦ୍ଧ ମାଗୟା ବଢ଼ାଇ।
Beets can produce a rich crimson hue, while spinach yields a vivid green.
ପଣି ଦେଇବା ଓଡ଼ିଆ ପରିବାର ଦୃଢ ଭାଗରେ ଶୁଣିବାକୁ ପାଇଁ ଗୁଥାଧାରର ବ୍ୟବହାର କରନ୍ତୁ।
In addition to dyeing eggs, families might also craft thematic decorations using twigs and flowers.
ଏହି ଶୃଙ୍ଗାରଗୁଡ଼ିକ ଋତୁ ଭିତରେ ଦର୍ଶାଯିବା ପାଇଁ ହେବା ସାଗରେ ବ୍ୟକ୍ତିଗତ ସ୍ପର୍ଶ ଯୋଡ଼ା ଯାଇଛି।
These decorations can be displayed throughout the season, adding a personal touch to the home.
ଶେଷରେ ସୃଜନାତ୍ମକ ଅଭିବ୍ୟକ୍ତି ଇଷ୍ଟରର ସମୟରେ ପାରିବାରିକ ବନ୍ଧନକୁ ମଜବୁତ କରିପାରିବା ସହିତ ଦୀର୍ଘମିଆ ସ୍ମୃତିଗୁଡ଼ିକୁ ସୃଷ୍ଟି କରିପାରିବା।
Ultimately, creative expression during Easter can strengthen familial bonds and generate lasting memories.
ଆଉ ଏହି ଇଷ୍ଟର ଦେଖିବାକୁ ଚାଲ, ଆମେ ନୂତନତାକୁ ଗ୍ରହଣ କରନ୍ତୁ ଓ ପ୍ରିୟ ପାରମ୍ପରିକତାକୁ ଗୌରବ କରନ୍ତୁ।
Thus, this Easter, let us embrace innovation while honoring cherished traditions.